26:4 ଯେଉଁମାନେ ଈଶ୍ୱରଙ୍କୁ ପ୍ରାପ୍ତ ହେଲେ ସମସ୍ତ ଏକତ୍ର ରହିଲେ, ତାହା ପରିବାର ସଦୃଶ ସେମାନଙ୍କୁ ମଣ୍ଡଳୀ ବୋଲି କୁହାଗଲା। ସେମାନେ ନିଜ ନିଜ ସମ୍ପତ୍ତି ଏକତ୍ର କରି ଯାହାର ଆବଶ୍ୟକ ହେଲା ତାଙ୍କୁ ଦେଲେ। ପ୍ରତିଦିନ ଏକତ୍ର ଈଶ୍ୱରଙ୍କ ପ୍ରଶଂସା କରି ପ୍ରାର୍ଥନା କରୁଥିଲେ। ଶିଷ୍ୟମାନେ ସେମାନଙ୍କୁ ଯୀଶୁଙ୍କ ବିଷୟ ଶିକ୍ଷା ଦେଉଥିଲେ। ବେଳେବେଳେ ସେମାନେ ଏକ ବିଶେଷ ଭୋଜରେ ରୁଟି ଓ ଦ୍ରାକ୍ଷାରସ ଏକତ୍ର ଭୋଜନ ଓ ପାନ କରୁଥିଲେ, କାରଣ ଏହା କରିବାକୁ ଯୀଶୁଙ୍କର ଆଦେଶ ଥିଲା। ଆମେ ମଧ୍ୟ ତାହା କରିବା ଉଚିତ ଯଦି ଆମେ ତାଙ୍କ ଅନୁଗମନ କରୁ। ଭଙ୍ଗାରୁଟି ହେଉଛି ଆମ ପାଇଁ ଯୀଶୁଙ୍କ କ୍ଷତ ବିକ୍ଷତ ଶରୀର ଓ ଆମ ପାପ ପ୍ରାୟଶ୍ଚିତର ନିଦର୍ଶନ। ପୁଣି ଦ୍ରାକ୍ଷାରସ ତାଙ୍କ ପବିତ୍ର ରକ୍ତର ନିଦର୍ଶନ, ଯାହା ଆମ ପାପ କ୍ଷମା କରିବା ପାଇଁ ଢଳାଯାଇଥିଲା।